କଂଗ୍ରାଚୁଲେସନ୍, ଆପଣ ମା ହେବାକୁ ଯାଉଛନ୍ତି। ଏଇ ନିଅ ରିପୋର୍ଟ, ମୁଁ ମେଡିସିନ ଲେଖିଦେଇଛି, କେୟାର ନେବେ। ଯଦି କିଛି ପ୍ରୋବ୍ଲେମ ହେଲା କଲ୍ କରିବେ।
ଥ୍ୟାଙ୍କ ୟୁ ଡକ୍ଟର, ଥ୍ୟାଙ୍କ ୟୁ। ଶିଟ୍ ଭାଇ, ଚାଲ। ଦୁଇ ମିନିଟ୍ ଥାନ୍ତୁ, ମୁଁ ଆସୁଛି।
କାହାକୁ ଖୋଜୁଥିଲେ କି?
ହଁ ହଁ, ପ୍ରିନ୍ସ ସାର୍ କୋଉଠି କାଇଁ ଦେଖାଯାଉନାହାନ୍ତି ତ?
କିଏ, ଆମ ହିରୋ ତ?
ହଁ ହଁ ହଁ,
ସିଏ ତ ତାଙ୍କ ରୁମ୍ରେ ଅଛନ୍ତି।
ଆଚ୍ଛା,
ତାଙ୍କୁ ତ ଆମ ଅପେକ୍ଷା କରୁଛୁ, ସିଏ ଆସିଲେ ସୁଟିଂ ଆରମ୍ଭ ହବ।
ଓହୋ,
ହେଲେ ଆପଣ?
ମୁଁ ତାଙ୍କ ୱାଇଫ୍।
ଓହୋ, ହଉ ଠିକ୍ ଅଛି, ଆପଣ ସିଧା ଯାଇକି ବାଙ୍କୁ ଯାଆନ୍ତୁ।
ଓକେ, ଥ୍ୟାଙ୍କ ୟୁ।
ଗୋଟେ ଗୁଡ୍ ନ୍ୟୁଜ୍ ଅଛି।
ଗୁଡ୍ ନ୍ୟୁଜ୍ କ'ଣ?
ମୋର ଅଡିସନରେ ସିଲେକ୍ସନ ହେଇଯାଇଛି, ଆଉ ଦୁଇ ଦିନ ପରେ ସୁଟିଂ ଷ୍ଟାର୍ଟ।
ୱାଓ, ଏତେ ବଡ ଗୁଡ୍ ନ୍ୟୁଜ୍! ଆଉ ତମେ ମନ ଦୁଃଖ କରୁଛ? ଏସ୍, ତମେ ହିରୋ ହବ। ଆଉ
ହିରୋ ହବାଟା ବୋଧେ ମୋ ଭାଗ୍ୟରେ ନାହିଁ।
ଏମିତି କାହିଁକି କହୁଛ?
ପ୍ରଡ୍ୟୁସର 1,00,000 ଡିମାଣ୍ଡ କରିଛନ୍ତି ମେଣ୍ଟେନାନ୍ସ ପାଇଁ, ବହୁତ କଷ୍ଟରେ 60,000 ଆରେଞ୍ଜ କରିଛି।
ଏଇ କଥା ଦେଖ, ମନ ଦୁଃଖ କରନି, ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସବୁ ଠିକ ହେଇଯିବ।
ତୋ ବୟଫ୍ରେଣ୍ଡ ହିରୋ ହବ ବୋଲି ତୁ ତୋ ସ୍କୁଟି ବିକି ଦଉଛୁ, ସେ ହିରୋ ହେଲା ପରେ ତତେ ଭୁଲିଯିବନି ତ? ହଉ ଚାଲ ଚାଲ, ମୁଁ ତୋତେ ଛାଡ଼ିଦେବି, ପେମେଣ୍ଟଟା ମୁଁ ତୋତେ ଅନଲାଇନ୍ କରିଦେବି।
ଓକେ
ହଉ ବସ।
ଜାଣିଛ ବାବାଙ୍କର ଗୋଟେ ଝିଅ ହେଲା।
ୱାଓ, ଆଚ୍ଛା ତା ନାଁ କ'ଣ ରଖିଛନ୍ତି?
ନା କ'ଣ କିଏ ଜାଣି, ଆମର ଝିଅ ହେଲେ କ'ଣ ନାଁ ରଖିବା?
ଆମର ଶ୍ରଦ୍ଧା।
ଶ୍ରଦ୍ଧା?
ହଁ।
ଆଉ ପୁଅ ହେଲେ?
ଚୁପ, ମତେ କେବେ ବାହା ହବ କହିଲ? ମୁଁ କେତେ ଦିନ ଏମିତି ଲୁଚି ଲୁଚି ସିନ୍ଦୁର ନଉଥିବି, ଘର ଲୋକ ଜାଣିଲେ ନା ମତେ ପୁରା ମାରିଦେବେ।
ହଉ ଠିକ ଅଛି, ସୁଟିଂଟା ସରିଯାଉ, ତାପରେ ବାହା ହେଇଯିବା ହେଲା।
ଓକେ।
ବଟ୍ ଆପଣ ଆବର୍ଷଣ କରିବାକୁ କାହିଁ ଚାହୁଁଛନ୍ତି?
ପ୍ଲିଜ୍, ମୁଁ ଏ କ୍ୱେଶ୍ଚିନ୍ ଆନ୍ସର୍ ଦେଇପାରିବିନି, ପ୍ଲିଜ୍।
ଆରେ ସାର୍, ଆପଣ ଏଠି, ମୁଁ ଆପଣଙ୍କ ଭିଡ଼ିଓ ସବୁବେଳେ ଦେଖେ।
ହଉ ଠିକ୍ ଅଛି, ଥ୍ୟାଙ୍କ ୟୁ। ସେ ଯୋଉ ଆସିଥିଲେ ତାଙ୍କର କ'ଣ ହେଇଛି କି?
ଓ, ସେ ଯୋଉ ଲେଡ଼ି?
ହଁ।
କୁହନି କୁହନି, ଆବର୍ଷଣ ପାଇଁ ଆସିଥିଲେ, ହେଲେ ମୁଁ ମନା କରିବାରୁ ଉଠିକି ପଳେଇଲି। ସେ ଯୋଉଠି କରିବା କଥା କରନ୍ତୁ, ହେଲେ ମୁଁ କରିପାରିବିନି।
ଦୁଇ ମିନିଟ୍ ତମ ସହ କଥା ହେଇପାରିବି?
ହଁ କୁହ।
ଆକ୍ଚୁଆଲି ସେଦିନ ଯାହା ସବୁ ହେଇଗଲା ସେଥିପାଇଁ ମୁଁ ହିଁ ଦାୟୀ।
ତାକୁ ଛାଡ଼ି ଯଦି ଆଉ କିଛି କହିବ ତାହେଲେ କୁହ।
ସେଦିନ ଆପଣ ଯାହା ସବୁ ଦେଖିଥିଲେ ସେସବୁ ଭୁଲ ଥିଲା, କିଛି ଗୋଟେ ଛୋଟ ମିସ୍ଅଣ୍ଡରଷ୍ଟାଣ୍ଡିଂ ପାଇଁ ଆଜି ଏତେ ସବୁ କିଛି ହେଇଗଲା। ତାପରେ ପାଗଳଙ୍କ ପରେ ସେ ତୁମକୁ ଖୋଜିଛନ୍ତି, ହେଲେ ମୁଁ ତୁମକୁ ଦିନେ ମେଡ଼ିକାଲରେ ଦେଖି ତାଙ୍କୁ କଲ୍ କରିଥିଲି ଓ ସେ ଆସିଥିଲେ। ଆଉ
ତାପରେ ସେ ମୋଠୁ ଜାଣିବାକୁ ପାଇଲେ କି ତମେ ପ୍ରେଗନେଣ୍ଟ ଅଛ। ତାପରେ ସେ ତମ ପଛରେ ଧାଇଁ ଆସିଲେ, ଦେନ୍ ଗୋଟେ ଗାଡ଼ିରେ ତାଙ୍କର ଆକ୍ସିଡେଣ୍ଟ ହେଇଗଲା। ତାପରେ
ସବୁ ଭଲ ପାଇବାରେ ଧୋକା ନଥାଏ, ବେଳେବେଳେ କିଛି ସମ୍ପର୍କ ଭୁଲ ବୁଝାମଣା ପାଇଁ ଭାଙ୍ଗି ଯାଇଥାଏ।